ଜିରିମିୟ ଅଧ୍ୟାୟ ସତଚାଳିଶ ଫାରୋ ଘସାନଗର ପରାସ୍ତ କରିବା ପୂର୍ବେ ପଲେଷ୍ଟିୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା ତହିଁର ବୃତ୍ତାନ୍ତ। ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଉତ୍ତର ଦିଗରୁ ଜଳ ଉଛୁଳି ଅଛି, ତାହା ପ୍ଲାବନକାରୀ ବଢ଼ି ହୋଇ ଦେଶ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁକୁ ନଗର ଓ ତନ୍ନିବାସୀମାନଙ୍କୁ ମଗ୍ନ କରିବ। ତହିଁରେ ମନୁଷ୍ୟମାନେ କ୍ରନ୍ଦନ କରିବେ, ଦେଶ ନିବାସୀ ସମସ୍ତେ ହାହାକାର କରିବେ, ତାହାର ବଳବାନ ଅଶ୍ୱଗଣର ଖୁରା ଶବ୍ଦରେ, ରଥସମୂହର ବେଗ ଗମନରେ ଓ ଚକ୍ରର ଘର ଘର ଶବ୍ଦରେ ପିତୃଗଣ ଦୁର୍ବଳ ହସ୍ତ ହେବାରୁ ଓ ଆପଣା ସନ୍ତାନଗଣ ପ୍ରତି ଫେରି ଅନାନ୍ତି ନାହିଁ, କାରଣ ପଲେଷ୍ଟିୟ ସମସ୍ତଙ୍କର ସର୍ବସ୍ୱ ହରଣ କରିବାର ସୋର ଓ ସିଦନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ଦିନ ଆସୁଅଛି। ଯେହେତୁ ସଦାପ୍ରଭୁ ପଲେଷ୍ଟିୟମାନଙ୍କର କପ୍ତର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ, ଘସାର ମସ୍ତକ ଟାଙ୍ଗରା ହୋଇଅଛି, ଅସ୍କିଲୋନ୍ ସେମାନଙ୍କ ତଳଭୂମିର ଅବଶିଷ୍ଟାଂଶ ଅକିଞ୍ଚନ ହୋଇଅଛି। ତୁମ୍ଭେ କେତେକାଳ ଆପଣାକୁ କଟାକଟି କରିବ? ହେ ସଦାପ୍ରଭୁଙ୍କ ଖଡ଼ଗ, ତୁମ୍ଭେ ଆଉ କେତେ କାଳ ଉତ୍ତାରେ କ୍ଷାନ୍ତ ହେବ? ତୁମ୍ଭେ ଆପଣା କୋଷରେ ପ୍ରବେଶ କର, ଶାନ୍ତ ଓ କ୍ଷାନ୍ତ ହୁଅ। ସଦାପ୍ରଭୁ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି, ଏଣୁ ତୁମ୍ଭେ କି ରୂପେ କ୍ଷାନ୍ତ ହୋଇପାର? ସେ ଅସ୍କିଲୋନ୍ର ବିରୁଦ୍ଧରେ, ସମୁଦ୍ର ତୀର ବିରୁଦ୍ଧରେ ତାହା ନିଯୁକ୍ତ କରିଅଛନ୍ତି।